ଏଜ୍ରା ଅଧ୍ୟାୟ ଆଠ ଅର୍ଥକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ ସେମାନଙ୍କର ବଂଶାବଳୀ ଏହି ଯଥା ପିନହସ୍ର ସନ୍ତାନଗଣ ମଧ୍ୟରୁ ଗେର୍ସୋମ୍, ଇଥାମର୍ର ସନ୍ତାନଗଣ ମଧ୍ୟରୁ ଦାନିଏଲ, ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୁସ୍, ସଖନିୟର ସନ୍ତାନଗଣ ମଧ୍ୟରୁ ପରିୟସର ସନ୍ତାନଗଣ ମଧ୍ୟରୁ ଜିଖରିୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ 150 ଜଣ ପହତ୍ ମୟାବ୍ର ସନ୍ତାନଗଣ ମଧ୍ୟରୁ ସରହିୟର ପୁତ୍ର ଇଲିହ ଐନୟ ଓ ତାହା ସଙ୍ଗେ 200 ପୁରୁଷ ସଖନିୟର ସନ୍ତାନଗଣ ମଧ୍ୟରୁ ଜହସିଏଲର ପୁତ୍ର ତାହା ସଙ୍ଗେ 300 ପୁରୁଷ ଆଉ ଆଦିନର ସନ୍ତାନଗଣ ମଧ୍ୟରୁ ଜୋନାଥନର ପୁତ୍ର ଏବଦ ଓ ତାହା ସଙ୍ଗେ 50 ପୁରୁଷ ପୁଣି ଏଲମ୍ର ସନ୍ତାନଗଣ ମଧ୍ୟରୁ ଅଥଲିୟର ପୁତ୍ର ଜିସାୟ ଓ ତାହା ସଙ୍ଗେ 70 ପୁରୁଷ ଆଉ ସଫଟିୟର ସନ୍ତାନଗଣ ମଧ୍ୟରୁ ମିଖାଏଲର ପୁତ୍ର ଶବ୍ଦୀୟ ଓ ତାହା ସଙ୍ଗେ 80 ପୁରୁଷ ଜୟାବ୍ର ସନ୍ତାନଗଣ ମଧ୍ୟରୁ ଜିହିଏଲର ପୁତ୍ର ଓବୋଦିୟ ଓ ତାହା ସଙ୍ଗେ 218 ପୁରୁଷ ଆଉ ସଲମିତ୍ର ସନ୍ତାନଗଣ ମଧ୍ୟରୁ ଜୋସିଫିୟର ପୁତ୍ର ଓ ତାହା ସଙ୍ଗେ 160 ପୁରୁଷ ପୁଣି ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରିୟ ଓ ତାହା ସଙ୍ଗେ 28 ପୁରୁଷ ଅସ୍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଜୋହାନନ୍ ଓ ତାହା ସଙ୍ଗେ 110 ପୁରୁଷ ଆଉ ଅଦନିକାମ୍ର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି ଇଲିଫେଲଟ୍ ଜିୟୁଏଲ୍ ଓ ସମୟ ସେମାନଙ୍କ ସଙ୍ଗେ 60 ପୁରୁଷ ଆଉ ବିଗ୍ବୟର ସନ୍ତାନଗଣ ମଧ୍ୟରୁ ଉଥୟ ଓ ସବୁତ ଓ ସେମାନଙ୍କ ସଙ୍ଗେ 70 ପୁରୁଷ ପୁଣି ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି ଆଉ ସେଠାରେ ଆମ୍ଭେମାନେ ଛାଉଣି କରି 3 ଦିନ ରହିଲୁ ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବିର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ ତେବେ ମୁଁ ଇଲିଏସର୍ ଅରିଏଲ୍ ସମୟ ଓ ଇଲନାଥନ୍ ଓ ଜାରିବ୍ ଓ ଇଲନାଥନ୍ ଓ ନାଥନ୍ ଓ ଜିଖରିୟ ଓ ମସୁଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ୟ ଜୟାରିବ୍ ଓ ଇଲନାଥନ୍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି ଏ ଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦୋ ନିକଟକୁ ପଠାଇଲି ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦୋକୁ ଓ ତାହାର ଭ୍ରାତୃଗଣ ନଥିନିୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲ୍ର ପୌତ୍ର ଲେବିର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକଜଣ ପ୍ରବୀଣ ଲୋକକୁ ପୁଣି ସେରେବିୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ 18 ଜଣକୁ ଆଉ ହସ୍ବିୟ ଓ ତାହା ସଙ୍ଗେ ମରାରୀ ସନ୍ତାନଗଣ ମଧ୍ୟରୁ ଜିସାୟ ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ 20 ଜଣକୁ ଆଉ ଦାଉଦ ଓ ଅଧିପତିମାନେ ଯେଉଁ ନଥିନିୟମାନଙ୍କୁ ଲେବିୟମାନଙ୍କ ସେବା କାର୍ଯ୍ୟ ନିମନ୍ତେ ଦେଇଥିଲେ ସେମାନଙ୍କ ମଧ୍ୟରୁ 220 ଜଣ ନଥିନିୟ ଲୋକ ଆଣିଲେ ଏ ସମସ୍ତଙ୍କ ନାମ ଲିଖିତ ହେଲା ଏ ଉତ୍ତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଆହାବ ନଦୀ ନିକଟରେ ଉପବାସର ଘୋଷଣା କଲୁ କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମ୍ଭମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା ଯେହେତୁ ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି ସେ ସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି ସେ ସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି ଏହି କଥା ଆମ୍ଭମାନେ ରାଜାଙ୍କୁ କହିଥିଲୁ ଏହେତୁ ଆମ୍ଭମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ ତହିଁରେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ ତହୁ ମୁଁ ଯାଜକମାନଙ୍କ ମଧ୍ୟରୁ 12 ଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ସେରେବିୟ ହସବିୟ ଓ ସେମାନଙ୍କ ସହିତ ସେମାନଙ୍କର 10 ଜଣ ଭ୍ରାତାଙ୍କୁ ପୃଥକ୍ କଲୁ ଆଉ ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ର ସବୁ ଉପହାର ରୂପେ ପ୍ରଦାନ କରିଥିଲେ ତାହା ସେମାନଙ୍କୁ ତଉଲି ଦେଲୁ। ମୁଁ ସେମାନଙ୍କ ହସ୍ତରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରୌପ୍ୟମୟ ପାତ୍ର, 100 ତାଳନ୍ତ ସୁନା, 1000 ଡାରିକ୍ ମୂଲ୍ୟର 20 ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣତୁଲ୍ୟ ବହୁମୂଲ୍ୟ ଉତ୍ତମ ଉଜ୍ଜଳ ପିତ୍ତଳର 2 ପାତ୍ର ତଉଲି ଦେଲି। ପୁଣି ମୁଁ ସେମାନଙ୍କୁ କହିଲି, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କୁ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। ସଦାପ୍ରଭୁଙ୍କ ଜେରୁସାଲେମସ୍ଥ ଗୃହର କୋଠରୀରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃବଂଶାଧିପତିମାନଙ୍କର ସାକ୍ଷାତରେ ଏହାସବୁ ତଉଲି ନ ଦେବା ପର୍ଯ୍ୟନ୍ତ ତୁମେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର। ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଜେରୁସାଲେମସ୍ଥ ଗୃହକୁ ଆଣିବା ପାଇଁ ସେହି ତଉଲା ରୂପା ଓ ସୁନା ଓ ପାତ୍ର ସକଳ ଗ୍ରହଣ କଲେ। ଅନନ୍ତର ଆମ୍ଭେମାନେ ଜେରୁସାଲେମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ। ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ। ତହିଁରେ ଆମ୍ଭେମାନେ ଜେରୁସାଲେମରେ ଉପସ୍ଥିତ ହୋଇ ସେଠାରେ 3 ଦିନ ବିଶ୍ରାମ କଲୁ। ତେଣୁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତଉଲା ଯାଇ ଉରିୟ ଯାଜକର ପୁତ୍ର ମରେମତ୍ ହସ୍ତରେ ଦିଆଗଲା। ତାହା ସଙ୍ଗେ ପିନହସ୍ର ପୁତ୍ର ଇଲିଆସର ଥିଲା, ଆଉ ସେମାନଙ୍କ ସଙ୍ଗେ ଜେସୁଆର ପୁତ୍ର ଜୋସାବଦ ଓ ବିନୁଇର ପୁତ୍ର ନୋଦିୟ, ଏହି ଲେବୀୟମାନେ ଥିଲେ। ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା, ଓ ସେହି ସମୟରେ ସେହିସବୁ ଓଜନ ଲେଖାଗଲା। ନିର୍ବାସନରୁ ଆଗତ ବନ୍ଦିତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ 12 ବୃଷ, 96 ମେଷ, 77 ମେଷ ଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା। ଏଉତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ସାହାଯ୍ୟ କଲେ।